ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଶାନ୍ତି, ସେବା ଓ ମାନବିକତା ଭଳି ଭାରତର ବହୁ ପୁରାତନ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଯେକୌଣସି ସମ୍ବିଧାନର ମୁଖବନ୍ଧ ଏହାର ଆତ୍ମା ସଦୃଶ ଓ ଏହା ପରିବର୍ତ୍ତନଶୀଳ ନୁହେଁ ବୋଲି ଉପରାଷ୍ଟ୍ରପତିଙ୍କ ମତବ୍ୟକ୍ତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। 5 ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ବିଶ୍ୱସ୍ତରଠାରୁ 17% ଅଧିକ ହ୍ରାସ ପାଇଛି ଭାରତରେ, ଏବଂ ୟୁକ୍ରେନ୍ ସହ ପୁନଃ ପ୍ରତ୍ୟକ୍ଷ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ ବୋଲି ରୁଷ ରାଷ୍ଟ୍ରପତିଙ୍କ ସୂଚନା। ବିକାଶ ଓ ଐତିହ୍ୟ ଉଭୟକୁ ପ୍ରାଥମିକତା ଦେଇ ଦେଶ ପ୍ରଗତି ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ଐତିହ୍ୟସ୍ଥଳୀ ଏବଂ ତୀର୍ଥସ୍ଥାନଗୁଡ଼ିକୁ ବିକଶିତ କରିବା ଦିଗରେ ତାଙ୍କ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏତଦ୍ବ୍ୟତୀତ ପ୍ରକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯିବା ସହ ଭାରତର ପୁରାତନ ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜ୍ କରିବା ଦିଗରେ ତାଙ୍କ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଉପନିବେଶବାଦ ମନୋଭାବରୁ ଦେଶକୁ ମୁକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି।
हम भारत की प्राचीन पांडुलिपियों को डिजिटाइज करने का अभियान भी चला रहे हैं। इसमें बहुत बड़ी मात्रा में जैन धर्म ग्रंथों और आचार्यों से जुड़ी पांडुलिपियां शामिल है। अब हम हायर एजुकेशन में भी मातृभाषा को बढ़ावा देते हैं, और इसलिए मैंने लाल किले से कहा है, हमें देश को गुलामी की मानसिकता से मुक्ति दिलानी है, हमें ବିକାଶ ଓ ବିରାସତ କୁ ଏକ ସାଥ ଲେକର ଆଗେ ବଢ଼ନା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସର୍ବଦା ଶାନ୍ତି, ସେବା ଓ ମାନବିକତାର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଆସୁଛି। ଏହାକୁ ଆଧାର କରି ତାଙ୍କ ସରକାର ପିଏମ୍ ଆବାସ ଯୋଜନା, ଜଲ ଜୀବନ ମିଶନ, ଆୟୁଷ୍ମାନ ଭାରତ ଯୋଜନା ହେଉ କିମ୍ବା ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରିବା ଆଦି ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ସମାଜର ଶେଷ ଧାଡ଼ିର ଲୋକ ପ୍ରତି ସେବା ମନୋଭାବ ପୋଷଣ କରିବା ସହିତ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେଭଳି ସେଠାରେ ପହଞ୍ଚିପାରିବ ସେ ଦିଗରେ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ପିଏମ୍ ଆବାସ ଯୋଜନା ହେଉ, ଜଲ ଜୀବନ ମିଶନ ହେଉ, ଆୟୁଷ୍ମାନ ଭାରତ ଯୋଜନା, जरूरतमंद लोगों को मुफ्त अनाज, ऐसी हर योजना में समाज के अंतिम पायदान पर खड़े व्यक्ति के प्रति सेवा भाव है। यानी कोई भी पीछे न छूटे, सब साथ चलें, सब मिलकर आगे बढ़ें, यही आचार्य श्री विद्यानंद मुनिराज की प्रेरणा है और यही हमारा संकल्प है।
जेकोनोसी संविधानर मुखबंध यार आत्मा सदृश ଏବଂ ଏହା ପରିବର୍ତ୍ତନଶୀଳ ନୁହେଁ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଧନକଡ଼ କହିଛନ୍ତି, ଭାରତ ବ୍ୟତୀତ ଅନ୍ୟ କୌଣସି ସମ୍ବିଧାନର ମୁଖବନ୍ଧରେ ପରିବର୍ତ୍ତନ କରାଯାଇ ନାହିଁ। ମୁଖବନ୍ଧକୁ ଆଧାର କରି ସମ୍ବିଧାନକୁ ପ୍ରସ୍ତୁତ କରାଯାଇଥାଏ। ତେବେ ଜରୁରୀକାଳୀନ ପରିସ୍ଥିତି ସମୟରେ ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଦେଶର ହଜାର ହଜାର ବର୍ଷର ସଭ୍ୟତା ସମ୍ପର୍କିତ ସମ୍ବଳ ଓ ଜ୍ଞାନର ଦୁରୁପଯୋଗ କରାଯାଇଛି ବୋଲି ଶ୍ରୀ ଧନକଡ଼ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 123ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଚଳିତ ମାସ ଶେଷରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ମନ୍ଥନ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବ ଏବଂ ସମସ୍ତ ପକ୍ଷଙ୍କ ମଧ୍ୟରେ ସୁଚିନ୍ତିତ ମତାମତ ବିନିମୟ ହେବ। ବିଶେଷକରି ଦେଶରେ 2 ଲକ୍ଷ ନୂତନ ବହୁବିଧ ପ୍ରାଥମିକ କୃଷି ଋଣ ସମିତି ସ୍ଥାପନ କରିବା ଏବଂ ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟଚାଷ ସମବାୟ ସମିତିଗୁଡ଼ିକର ଗ୍ରାମାଞ୍ଚଳ ସେବା ଉପଲବ୍ଧତାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରାଯିବ। ଏହାଛଡ଼ା ଖାଦ୍ୟ ସୁରକ୍ଷା ଏବଂ ଚାଷୀଙ୍କ ସଶକ୍ତିକରଣ ଦିଗରେ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ୍ ଶସ୍ୟ ଭଣ୍ଡାର ଯୋଜନା କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଏହି ମନ୍ଥନ ବୈଠକରେ ଆଲୋଚନା କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ୍ଜିଅମ୍ ଫୋର୍ ମିଶନରେ ସାମିଲ ହୋଇଥିବା ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତାଳାପ କରିଛନ୍ତି। ଗତ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଏହି ମିଶନ ଆରମ୍ଭ ହୋଇଛି। 1984 ସୋଭିଏତ୍ ମିଶନରେ ଭାରତର ୱିଙ୍ଗ କମାଣ୍ଡର ରାକେଶ ଶର୍ମା ମହାକାଶକୁ ଯାତ୍ରା କରିବାର 4 ଦଶନ୍ଧି ପରେ କ୍ୟାପ୍ଟେନ୍ ଶୁକ୍ଲା ଦ୍ୱିତୀୟ ଭାରତୀୟ ମହାକାଶଚାରୀ ଭାବେ ଏହି ମିଶନରେ ସାମିଲ ହୋଇଛନ୍ତି। 5 ବର୍ଷରୁ କମ୍ ଶିଶୁ ମୃତ୍ୟୁ ହାରରେ ଭାରତ ସଫଳତା ହାସଲ କରିଛି। ବିଶ୍ୱସ୍ତରରେ ଏହି ହାର 61% ହ୍ରାସ ପାଇଥିବା ବେଳେ ଭାରତରେ 78% କମିଛି। ମିଳିତ ଜାତିସଂଘର ଶିଶୁ ମୃତ୍ୟୁ ହାର 2024 ରିପୋର୍ଟ ଅନୁଯାୟୀ ନବଜାତକ ମୃତ୍ୟୁ ହାର ବିଶ୍ୱସ୍ତରରେ 54% କମିଥିବା ବେଳେ ଭାରତରେ 70% ହ୍ରାସ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଦେଶର ଅବହେଳିତ ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସମେତ ସରକାରଙ୍କ ବିବିଧ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ହାସଲ କରାଯାଇପାରିଛି। ବିଶ୍ୱ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ବାର୍ଷିକ 2,90,00,000 ଗର୍ଭବତୀ ମହିଳା ଏବଂ 2,60,00,000 ନବଜାତ ଶିଶୁଙ୍କୁ ସାମିଲ କରାଯାଇପାରିଛି ବୋଲି ମନ୍ତ୍ରଣାଳୟ କହିଛି। ମାଡାଗାସ୍କରର 65ତମ ସ୍ୱାଧୀନତା ଦିବସ ପାଳନ ସମାରୋହରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ ଭାରତର ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଶ୍ରୀ ସେଟ୍ ସେଠାକାର ସଶସ୍ତ୍ର ବାହିନୀ ମନ୍ତ୍ରୀ ଲେଫ୍ଟନାଣ୍ଟ ଜେନେରାଲ ସାହି ଭେଲୋ ଲାଲା ମୁଞ୍ଜା ଡେଲଫିନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ କ୍ଷମତା ନିର୍ମାଣ ସମେତ ପ୍ରତିରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ଏତଦ୍ବ୍ୟତୀତ ଶ୍ରୀ ସେଟ୍ ମାଡାସ୍କରର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ୍ ସେଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 65ତମ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ପରେ ଶ୍ରୀ ସେଟ୍ ଆଣ୍ଟାନା ନାରିଓଠାରେ ସେଠାକାର ଭାରତୀୟ ବଂଶୋଦ୍ଭବଙ୍କ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଭାରତର ସାମଗ୍ରିକ ବିକାଶ ସହିତ ଅର୍ଥନୈତିକ ରୂପାନ୍ତରୀକରଣ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ସେଟ୍ ଭାରତୀୟ ବଂଶୋଦ୍ଭବଙ୍କୁ ଅବଗତ କରାଇଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ପୁରୀ ବଡ଼ଦାଣ୍ଡରେ ଗତକାଲି ଅଟକି ରହିଥିବା 3ଟିଯାତକ ରଥକୁ ଆଜି ସକାଳୁ ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ରଥ ଉପରେ ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତୀ, ଠାକୁରଙ୍କର ବେଶ ସହ ତଡ଼ପ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରଥ ଉପରେ ଶ୍ରୀଜୀଉଙ୍କର ଆଜି ଅନ୍ୟାନ୍ୟ ନୀତି ମଧ୍ୟ ଅନୁଷ୍ଠିତ ହେଉଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରିବା ଲାଗି ପୁରୀର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ ସହିତ ପୁନଃ ପ୍ରତ୍ୟକ୍ଷ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ ଅଛି। ଉଭୟ ପକ୍ଷରୁ ଡ୍ରୋନ୍ ଆକ୍ରମଣ ଜାରି ରହିଥିବା ସତ୍ତ୍ୱେ ଅଧିକାରୀ ସ୍ତରରେ ଅସ୍ତ୍ରବିରତି ଲାଗି ସର୍ତ୍ତ ନିର୍ଦ୍ଧାରଣ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ସମୟ ଓ ସ୍ଥାନ ନିରୂପଣ କରିବା ଉପରେ ଆଲୋଚନା ଜାରି ରହିଛି ବୋଲି ବେଲାରୁଷ ଗସ୍ତ ଅବସରରେ ଶ୍ରୀ ପୁତିନ୍ କହିଛନ୍ତି। ପୂର୍ବରୁ ଇସ୍ତାନବୁଲଠାରେ ଅନୁଷ୍ଠିତ ଶାନ୍ତି କଥାବାର୍ତ୍ତା ବିଫଳ ହୋଇଥିଲା। ଇସ୍ରାଏଲ୍ର ବିମାନ ଆକ୍ରମଣ ଦ୍ୱାରା ଗତକାଲି ରାତିରୁ ଆଜି ପୂର୍ବାହ୍ନ ମଧ୍ୟରେ ଗାଜାରେ 49 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ସିଫା ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ 12 ଜଣ ପ୍ୟାଲେଷ୍ଟାଇନ୍ ଷ୍ଟାଡିୟମ୍ ନିକଟରେ ଏବଂ 8 ଜଣ ନିକଟସ୍ଥ ଅଟ୍ଟାଳିକାରେ ଆଶ୍ରୟ ନେଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଦୁଇ ଦେଶ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଏକ ସପ୍ତାହ ସୁଦ୍ଧା ଦୁଇ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ସ୍ୱାକ୍ଷରିତ କରାଯିବ। ଇସ୍ରାଏଲ୍ର ରଣନୀତିକ ବ୍ୟାପାର ମନ୍ତ୍ରୀ ରନ୍ ଡର୍ମେର୍ ଏ ସମ୍ପର୍କରେ କଥାବାର୍ତ୍ତା ଲାଗି ଖୁବ୍ ଶୀଘ୍ର ୱାଶିଂଟନ୍ରେ ପହଞ୍ଚିବାର ଆଶା କରାଯାଉଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଶାନ୍ତି, ସେବା ଓ ମାନବିକତା ଭଳି ଭାରତର ବହୁ ପୁରାତନ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଯେକୌଣସି ସମ୍ବିଧାନର ମୁଖବନ୍ଧ ଏହାର ଆତ୍ମା ସଦୃଶ ଓ ଏହା ପରିବର୍ତ୍ତନଶୀଳ ନୁହେଁ ବୋଲି ଉପରାଷ୍ଟ୍ରପତିଙ୍କ ମତବ୍ୟକ୍ତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଏବଂ ୟୁକ୍ରେନ୍ ସହ ପୁନଃ ପ୍ରତ୍ୟକ୍ଷ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ ବୋଲି ରୁଷ ରାଷ୍ଟ୍ରପତିଙ୍କ ସୂଚନା। ସମ୍ବାଦ ଶେଷ ହେଲା।